ଚଟିଏ ପାଖେ ବସିଥିଲେ ଚାହିଁ ହସୁଥିଲେ ଗପ କରୁଥିଲେ ଗୀତ ଗାଉଥିଲେ ଦିନ ସରି ସରି ଯାଏ ରାତି ପାହେ ତୁ ସଜେଇ ହେଲେ ଲୋଗରେ ଭାରି ସୁନ୍ଦର ଦିଶୁଛୁ ଶରମିଲତା ସଜ କବିତା ସପନ ପରିଟ ତୁ ସୁନା ଶାମୁକା ତୁ ପ୍ରେମ ସାଗରେ ଘର ସପନ ଭରା ଗୋପନ ମନା ପାରେ ନ ବୁଝି ମୁଁ ତୋ ପରି ସୁନା ଝିଅଟିଏ ରାଗି ଯାଉଥିଲେ ଋଷି ବସୁଥିଲେ ଲାଚେ ନଉଥିଲେ ମଥା ପାତିଥିଲେ ତାରା ଫୁଟି ଫୁଟି ଯାଏ ଜହ୍ନ ହୁଏ ଝିଅଙ୍କ ମେଳେ ରାଣୀଟିଏ ଲୋ ତୁ ସବୁ ପୁଅଙ୍କ ସପନ ଭରା ଅନୁଭବରେ ତୁ ଜହ୍ନ କୁଆରୀ ତୁ ଫୁଟି ଉଠୁଛୁ ତୋରା ମାଟିର ଘର ମାଟି ମଣିଷ ଜାଣିବ କାହିଁଛୁ ତୋ ପରି ସୁନା ଝିଅଟିଏ ପାଖେ ଆସୁଥିଲେ ସାଥେ ଚାଲୁଥିଲେ ହାତ ଧରିଥିଲେ କଥା ହଉଥିଲେ ବାଟ ସରି ସରି ଯାଏ ସଞ୍ଜନ ହେ